ଆକାଶବାଣୀ ସମ୍ବଲପୁର ଆଞ୍ଚଲିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ସୁଭଦ୍ରା ଯୋଜନା ମହିଳାମାନଙ୍କ ଜୀବନଥି ପ୍ରଗତି ଆଉ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିଛି କହିଲେ ମୁଖ୍ୟମନ୍ତ୍ରୀ। ଜୟପୁରନୁ ହିତାଧିକାରୀମାନଙ୍କୁ ବଣ୍ଟାଗଲା 3 ନମ୍ବର କିସ୍ତିର 7 ଟଙ୍କା। ରାଜ୍ୟର ସହରନୁ ଗାଁ ତକ ସବୁନ ପାଲିତ ହେଇଛେ ପବିତ୍ର ରାକ୍ଷୀ ପୁନି। ଭିନ୍ ଭିନ୍ ଜାଗାନ ପାଲିତ ହେଉଛେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର 164ତମ ଜୟନ୍ତୀ। ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟମାନଙ୍କେ ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନା ଲାଗି ପଦକ୍ଷେପ ନେଲା ଉଚ୍ଚଶିକ୍ଷା ବିଭାଗ। ଆଉର୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଆଇବା କାଲିଠାନୁ ମୂଲ ହେବା ବିଶ୍ୱ ଦୌଡ଼କୁଦ କଣ୍ଟିନେଣ୍ଟାଲ ପ୍ରତିଯୋଗିତା। ଏଥର ପୂରା ଖବର, ସୁଭଦ୍ରା ଯୋଜନା ମହିଳାମାନଙ୍କ ଜୀବନଥି ପ୍ରଗତି ଆଉ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଜି କୋରାପୁଟ ଜିଲ୍ଲାର ଜୟପୁରଠାରେ ସୁଭଦ୍ରା ଯୋଜନାର 3 ନମ୍ବର କିସ୍ତିଥି 1 କୋଟିନୁ ଏତକା ମହିଳା ହିତାଧିକାରୀଙ୍କୁ 7 ଟଙ୍କା ବାଣ୍ଟିକରି ମୁଖ୍ୟମନ୍ତ୍ରୀ କହିଛନ୍, ନାରୀମାନଙ୍କୁ ସମ୍ମାନ ଦେବାର ସହିତ ସଶକ୍ତ କରବାର ଲାଗି ସୁଭଦ୍ରା ଯୋଜନାର ପରିକଳ୍ପନା ସରକାରଙ୍କର ପ୍ରତିବଦ୍ଧତାକେ ଦେଖାଉଛି। ଏହି ଯୋଜନାର ଆଧାରଥି ମହିଳାମାନଙ୍କର ଅର୍ଥନୈତିକ ଆଉ ସାମାଜିକ ଅଗ୍ରଗତି ହେବାର ସହିତ ସେମାନେ ସଶକ୍ତ ହୋଇପାରୁଛନ୍। କୋଟିଆର ସଫଲ ମହିଳା ଉଦ୍ୟୋଗୀ ପାଲୁ ହନ୍ତାଳଙ୍କୁ 3 ନମ୍ବର କିସ୍ତି ସାହସ ଦେଇକରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍।
ମହିଳାମାନଙ୍କୁ ସଶକ୍ତକରଣ କରିବା ପାଇଁ ଏବଂ ସେମାନଙ୍କୁ ଅର୍ଥନୈତିକ ସ୍ୱାଧୀନତା ହାସଲ କରିବାର ଇଏ ସମୟ ଆସିଛି ଏବଂ ସେମାନଙ୍କୁ ଆମେ ତାଙ୍କର ଚାବିକାଠି ତାଙ୍କ ହାତରେ ଧରେଇ ଦେବାର ସମୟ ଆସିଛି। ସୁଭଦ୍ରା ଜରିଆରେ ଆମେ କେବଳ ଆର୍ଥିକ ସ୍ୱାଧୀନତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁନାହୁଁ, ସେମାନଙ୍କୁ ଶିକ୍ଷା ଦକ୍ଷତା ଏବଂ ରୋଜଗାର କରିବାର ସୁଯୋଗ ମଧ୍ୟ ଆମେ ସେମାନଙ୍କ ପାଇଁ ଆଜି ଆଣିବାରେ ଇଏ କାର୍ଯ୍ୟକ୍ରମ ଯୋଡ଼ି ପାରିଛୁ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୋରାପୁଟ ଜିଲ୍ଲାର ମୋଟ 762 କୋଟିନୁ ଏତକା ଟଙ୍କାର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍। ଇତାର ଛଡ଼ା ଜୟପୁରନୁ ଭୁବନେଶ୍ୱରକେ ବନ୍ଦେ ଭାରତ ଏକ୍ସପ୍ରେସ୍ ଖୁବ୍ ଜଲ୍ଦି ଚଳାଚଳ କରବା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ସୁଭଦ୍ରା ସାହସ ଟଙ୍କା ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରଥି ସ୍ୱାବଲମ୍ବୀ କରିପାରିଛେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ ଆଉ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରଥି ସ୍ୱାବଲମ୍ବୀ କରବାର ଲକ୍ଷ୍ୟ ନେଇକରି ରାଜ୍ୟ ସରକାର ଗଲା ବଛର ସେପ୍ଟେମ୍ବର ମାସରୁ ଏହି ଯୋଜନା ମୂଲ କରିଛନ୍। ରାକ୍ଷୀ ପୁନି ଅବସରରେ ଆଜି ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲଠାରେ ସୁଭଦ୍ରା ଯୋଜନାର 3 ନମ୍ବର କିସ୍ତି 7 ଟଙ୍କା ବଣ୍ଟା ଯାଇଛି। ଏ ଅବସରରେ ଜିଲ୍ଲାର 2,42,000 ମହିଳାଙ୍କୁ ସୁଭଦ୍ରା ଯୋଜନାର 3 ନମ୍ବର କିସ୍ତି ଦିଆଯାଇଛି। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲା ଯଦୁମଣି ଅଡିଟୋରିୟମ୍ଠାରେ ହୋଇଥିବାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଭାରୀ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସୁଭଦ୍ରା ହିତାଧିକାରୀମାନଙ୍କୁ 3 ନମ୍ବର କିସ୍ତି 7 ଟଙ୍କା ବାଣ୍ଟିଛନ୍। ଏ ଅବସରରେ ଜିଲ୍ଲାର 3,59,912 ଜଣ ହିତାଧିକାରୀଙ୍କର ବ୍ୟାଙ୍କ ଖାତାକେ ସିଧାସଳଖ ସୁଭଦ୍ରା 7 ଟଙ୍କା ଆସିଛି। ବୌଦ୍ଧ ଟାଉନ୍ହଲ୍ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇକରି ସୁଭଦ୍ରା ଯୋଜନାର 3 ନମ୍ବର କିସ୍ତି 7 ଟଙ୍କା ବାଣ୍ଟିଛନ୍। ଭାଇ ବହିନଙ୍କର ଭିତରେ ପ୍ରେମ ଆଉ ବନ୍ଧନର ପରବ ରାକ୍ଷୀ ପୁନିକେ ଆଜି ସାରା ଦେଶେ ଧୁମ୍ଧାମ୍ଥି ପାଳନ କରାଯାଇଛି। ବହିନମାନେ ଭାଇମାନଙ୍କର ମଙ୍ଗଲ ମନାସି ତାଙ୍କର ହାତେ ରାକ୍ଷୀ ବାନ୍ଧସନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ପବିତ୍ର ରକ୍ଷାବନ୍ଧନ ପରବ ଭାଇ ଆର୍ ବହିନମାନଙ୍କର ଭିତରେ ପ୍ରେମ ଆର୍ ବିଶ୍ୱାସର ଅତୁଟ ବନ୍ଧନକେ ସୂଚିତ କରସି ବୋଲି ରାଷ୍ଟ୍ରପତି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଶ୍ରୀ ମୋଦିଙ୍କର ପାଖେ ଅପରେସନ୍ ସିନ୍ଦୁରକେ ସୁର୍ତା କରିକରି ଅମୃତସରନୁ ଗଲାକାଲ ବହୁତଟେ ରାକ୍ଷୀ ପଠାଯାଇଥିଲା। ଜୟପୁର ଅରବିନ୍ଦ ନଗର ନଥିବାର ସରସ୍ୱତୀ ବିଦ୍ୟା ମନ୍ଦିରନ ରକ୍ଷାବନ୍ଧନ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଅବସରରେ ରାକ୍ଷୀ ବାନ୍ଧିଛନ୍। ଭାଇ ବହିନମାନଙ୍କର ପବିତ୍ର ସମ୍ପର୍କର ତିହା ରକ୍ଷାବନ୍ଧନ ଆଉ ଗମ୍ଭାପୁନି ଆଜି ସାରା ରାଜ୍ୟ ପାଳନ କରାଯାଉଛି। ପୁରା ମାନବୀୟ ଚଳନୀ ଆଧାରଥି ପୁରୀ ଶ୍ରୀମନ୍ଦିରର ମହାପୁରୁମାନଙ୍କର ଲାଗି ଖାସ୍ ପାଟଥି ବଢ଼େଟେ ରାକ୍ଷୀ ତିଆରି କରାଯାଇଥିଲା। ପାଟରା ବିଷୋୟୀ ସେବକମାନଙ୍କର ତରଫୁ ତିଆରି ହୋଇଥିବାର ଏହି ଖାସ୍ ରାକ୍ଷୀ ଆଉ ଗୁଆମାଳ ଭଉଣୀ ସୁଭଦ୍ରା, ବଡ଼ଭାଇ ବଳଭଦ୍ର ଆଉ ଜଗନ୍ନାଥଙ୍କୁ ପିନ୍ଧେଇଛନ୍। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଆଜି ଜନ୍ମଦିନ। 1862 ଶରାବନ ପୁନି ଦିନ ଏହି ଯୋଗଜନ୍ମା କବି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରପାଲିନ ଜନ୍ମ ହୋଇଥିଲେ। ଆଲୋକ ଆଉ ଅମୃତର କବି କୁହାଯାଉଥିବାର ଗଙ୍ଗାଧର ମେହେରଙ୍କର ତପସ୍ୱିନୀ, ପ୍ରଣୟବଲ୍ଲରୀ, ଇନ୍ଦୁମତୀ, କିଚକବଧ ଆର୍ ଅର୍ଘ୍ୟଥାଳୀ କବିତା ଗ୍ରନ୍ଥ ତାଙ୍କର ସାରସ୍ୱତ ସାଧନାର ଅମର ସୃଷ୍ଟିଆଏ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ତାଙ୍କର ଜୟନ୍ତୀ ପାଳନ କରାଯାଉଛି। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟନ ସଭାବକବି ଗଙ୍ଗାଧର ମେହେରଙ୍କର 164ତମ ଜନ୍ମ ଜୟନ୍ତୀକି ଧୁମ୍ଧାମ୍ଥି ପାଳନ କରାଯାଇଛି। କାର୍ଯ୍ୟକ୍ରମଟି ବାଗ୍ମୀ ଡକ୍ଟର କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇକରି କବିଙ୍କର କାଳଜୟୀ ରଚନା ବାବଦେ ଆଲୋଚନା କରିଛନ୍। ସୁବର୍ଣ୍ଣପୁରର ମହାନଦୀ ସାହିତ୍ୟ ସଂସଦ ଆଉ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଗଙ୍ଗାଧର ମେହେରଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ଉତ୍ସବଟି ସାହିତ୍ୟିକ ବୁଦ୍ଧିଜୀବୀ ଆଉ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ସେନ୍ତା ବୌଦ୍ଧ ଜିଲ୍ଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରନ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଅତିଥିମାନେ ଗଙ୍ଗାଧର ସାହିତ୍ୟ ବାବଦେ ବିସ୍ତୃତ ଆଲୋଚନା କରିଛନ୍। କାର୍ଯ୍ୟକ୍ରମଟି ବିଦ୍ୟାଳୟ ପରିସରନ ଗଛ ଜଗାବାର ସହିତ ଗଛମାନଙ୍କୁ ରାକ୍ଷୀ ପିନ୍ଧା ଯାଇଛି। ଦେଶର ସ୍ୱାଧୀନତା ସଂଗ୍ରାମର ସବୁନୁ ବଡ଼ ବ୍ରିଟିଶ ବିରୋଧୀ ଆନ୍ଦୋଳନ ଆଜିର ଦିନେ ମୁଲହେଇଥିଲା। ଆଜିର ଆନ୍ଦୋଳନକେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। 1942 ଆଜିର ଦିନେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନ ଡାକରାଥି ସାରା ଦେଶେ ବ୍ରିଟିଶ ସାମ୍ରାଜ୍ୟ ବିରୋଧ ଦେଶବାସୀ ଜୋରଦାର ଉଲଗୁଲାନ କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଉଚ୍ଚଶିକ୍ଷା ବିଭାଗ ତରଫରୁ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କେ ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନା ଆଉ ଶକ୍ତିଶ୍ରୀ ସାଥୀ ନିଯୁକ୍ତିକେ ନେଇକରି ପଦକ୍ଷେପ ନିଆଯାଇଛି। ସବୁ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନା କରାଯିବା। ବିଭାଗ ତରଫରୁ ସବୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଆଉ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ଜରିଏ ଜଣାଇ ଦିଆଯାଇଛି। ଆଦିବାସୀ ଲୋକ ଆର୍ କୃତ୍ରିମ ବୁଦ୍ଧିମତା ଅଧିକାର ରକ୍ଷା ଭବିଷ୍ୟତ ଗଠନ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ଜନଜାତି ଦିବସ। ପୃଥିବୀର ଭିନ୍ ଭିନ୍ ଦେଶର ଜନଜାତି ଲୋକର ଅଧିକାର ଆର୍ ସୁରକ୍ଷା ବାବଦେ ସଚେତନତା ସୃଷ୍ଟି କରବାର୍କେ ଜାତିସଂଘର ସାଧାରଣ ପରିଷଦର ନିଷ୍ପତ୍ତି ଅନୁସାରେ ଏହି ଦିନ ପାଳନ କରାଯାଉଛି। 1982 ଜେନେଭାଠାରେ ଆୟୋଜିତ ଜନଜାତି ଜନସଂଖ୍ୟା ସମ୍ପର୍କିତ ପହେଲା ଜାତିସଂଘ କାର୍ଯ୍ୟକାରିଣୀ ବୈଠକଟି ଏହି ଦିବସକେ ସ୍ୱୀକୃତି ଦିଆଯାଇଥିଲା। ପରିବେଶ ସୁରକ୍ଷା ସାଙ୍ଗେ ଯୋଡ଼ି ହୋଇଥିବାର ସମସ୍ୟାମାନଙ୍କର ସମାଧାନ ଦିଗେ ଆଦିବାସୀ ସମ୍ପ୍ରଦାୟର ଭୂମିକାକେ ସମ୍ମାନ ଜଣାଇକରି ଏହି ଦିବସ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଆଜି ଆନ୍ତର୍ଜାତୀୟ ଜନଜାତି ଦିବସ ପାଳନ କରାଯାଉଛି। ଦେଶ ଆଇବା 15 ତାରିଖ ଦିନ ସ୍ୱାଧୀନତାର 78 ବର୍ଷର ପାଳନ କରବା। ଏହି ଅବସରରେ ହର୍ ଘର ତିରଙ୍ଗା ଅଭିଯାନ ଆଜିଠାନୁ ସ୍ୱାଧୀନତା ଦିବସ ତକ ଚାଲବା। ଜାତୀୟ ପତାକାକେ ସମ୍ମାନ ଜଣାଇକରି ଦେଶର ସବୁ ନାଗରିକ ନିଜର ଘରେ ଜାତୀୟ ପତାକା ଉଡ଼େଇକରି ସ୍ୱାଧୀନତା ଦିବସ ପାଳନ କରବାରଟା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ବୌଦ୍ଧ ଜିଲ୍ଲା ଟିକରପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନ ସାମାଜିକ କଲ୍ୟାଣ ଯୋଜନା ବାବଦ ଗୋଟିଏ ସଚେତନତା କର୍ମଶାଳା ହୋଇଯାଇଛି। ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କ ତରଫରୁ ଚାଲୁଥିବାର ଭିନ୍ ଭିନ୍ ସାମାଜିକ କଲ୍ୟାଣ ଯୋଜନାର ହିତାଧିକାରୀମାନେ କେନ୍ତାକରି ଲାଭ ପାଇପାରିବେ ସେ ବାବଦେ କର୍ମଶାଳାଟି ସଚେତନ କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆଉ ଜିଲ୍ଲା ଦୌରାଜଜ୍ ପ୍ରତାପ କୁମାର ପାତ୍ରଙ୍କ ନିର୍ଦ୍ଦେଶଟି ଏହି କର୍ମଶାଳା ହୋଇଥିଲା। ବୌଦ୍ଧ ଜିଲ୍ଲା ଘଣ୍ଟପଡ଼ା ପୁଲିସ୍ ତରଫରୁ ଘଣ୍ଟପଡ଼ା ସମଲେଶ୍ୱରୀ ହାଇସ୍କୁଲ୍ଠାରେ ମହିଳା ଅଧିକାର ଆଉ ନୂଆ ଫୌଜଦାରୀ ଆଇନ ସାଇବର ଅପରାଧ ବାବଦେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅଧିକାର ଆଉ ନୂଆ ଆଇନ ବାବଦେ କାର୍ଯ୍ୟକ୍ରମଟି ବୁଝାଯାଇଥିଲା। ଏସବୁ ଆଇନ ବାବଦେ ସମକୁ ସଚେତନ ହେବାର ସହିତ ଇତାର କାର୍ଯ୍ୟକାରିତା ଉପରେ ସଚେତନ କରବାର୍କେ ପରାମର୍ଶ ଦିଆଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ପରିସରନ 3 ପ୍ରଧାନମନ୍ତ୍ରୀ ଫସଲ ବୀମା ସଚେତନତା ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରଥର ଶୁଭାରମ୍ଭ କରିଛନ୍। ଏହି 3 ରଥ ଜିଲ୍ଲାର 3 ବ୍ଲକର ଭିନ୍ ଭିନ୍ ଗାଁ ବୁଲିକରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ବାବଦେ ଚାଷୀମାନଙ୍କୁ ସଚେତନ କରାବା। ନୂଆପଡ଼ା ଜିଲ୍ଲା ଅଦାଲତ ପରିସରନ ଜିଲ୍ଲା ଦୌରା ଜଜ୍ ନିରଞ୍ଜନ ପଣ୍ଡାଙ୍କର ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କିଶୋର ନ୍ୟାୟ ଆଉ ଶିଶୁକନ୍ୟା ସୁରକ୍ଷା ପରାମର୍ଶ ଶିବିର ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାର ସବୁ ମାଜିଷ୍ଟ୍ରେଟ୍ ଯୋଗ ଦେଇଥିବାର ବେଳେ ଜିଲ୍ଲାପାଳ ମଧୁସୂଦନ ଦାସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜିଆର୍ ରାଘବେନ୍ଦ୍ର ରେଡ୍ଡି ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଇବା କାଲି ବିଶ୍ୱ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ଦୌଡ଼କୁଦ ପ୍ରତିଯୋଗିତା ହେବା। ପ୍ରତିଯୋଗିତାର 18ଟା ବର୍ଗଟି ଭାଗ ନେବାର ଲାଗି ବହୁତଟେ ତାରକା ଖେଳାଳି ଭୁବନେଶ୍ୱର ପହଞ୍ଚିଛନ୍। 17ଟା ଦେଶର ମୋଟ 160 ଜଣ ପ୍ରତିଯୋଗୀ ଏଥି ଭାଗ ନେଉଛନ୍। ସେଥିର୍ ଭିତରୁ ଭାରତର 97 ଜଣ ଆଉ 63 ଜଣ ବିଦେଶୀ ଖେଳାଳି ଅଛନ୍। ଶେଷ ମୁଖ୍ୟ ଖବର ଫେର ଘାଏ ସୁଭଦ୍ରା ଯୋଜନା ମହିଳାମାନଙ୍କର ଜୀବନଟି ପ୍ରଗତି ଆଉ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିଛି କହିଲେ ମୁଖ୍ୟମନ୍ତ୍ରୀ। ଜୟପୁରନୁ ହିତାଧିକାରୀମାନଙ୍କୁ ବଣ୍ଟାଗଲା 3 ନମ୍ବର କିସ୍ତିର 700 ଟଙ୍କା। ରାଜ୍ୟର ସହରନୁ ଗାଁ ତକ ସବୁନ ପାଳିତ ହେଉଛି ପବିତ୍ର ରାକ୍ଷୀ ପୁନି। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଆଇବା କାଲିଠାନୁ ମୂଲ ହେବା ବିଶ୍ୱ ଦୌଡ଼କୁଦ କଣ୍ଟିନେଣ୍ଟାଲ ପ୍ରତିଯୋଗିତା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।